ନମସ୍କାର, ମୁଁ ମାନବୀ। ଆଉ ଆଜି ବହୁତ ସୁନ୍ଦର ଗୀତଟେ ରେକର୍ଡିଂ ହେଇଛି ଷ୍ଟୁଡ଼ିଓ ମେଲୋଡି ବରଗଡ଼ରେ। ଆଉ ଗୀତର ନାଁ ହେଉଛି କେତେ ଭଲ ପାଉଛେ। ଆଉ ଗୀତକେ ଗାଇଛେ ମୁଇଁ ମାନବୀ, ଆଉ ମୋର ସାଙ୍ଗେ ଗାଇଛନ୍ ଆପଣମାନଙ୍କ ସମସ୍ତଙ୍କର ଫେଭରେଟ ଯଶୋବନ୍ତ ସାଗର। ତ ଗୀତଟା ଆସବାର୍ ଲାଗି ଯାଉଛେ ସମ୍ବଲପୁରୀ ଝକାସ ୟୁଟ୍ୟୁବ ଚ୍ୟାନେଲରେ, ମାନେ ଯଶୋବନ୍ତ ସାଗର ଅଫିସିଆଲ ଚ୍ୟାନେଲରେ, ତାଙ୍କ ନିଜର ଓନ୍ ଚ୍ୟାନେଲରେ। ତ ଗୀତ ସେଠି ଆସବାର୍ ଲାଗି ଯାଉଛେ। ତ ଆପଣମାନେ ଦୟାକରି ଏଇ ଗୀତକେ ଲାଇକ୍ କରବେ, ସେୟାର କରବେ, ଆଉ ଚ୍ୟାନେଲକେ ଜରୁର ସବସ୍କ୍ରାଇବ୍ କରୁ ନୂଆ ଚ୍ୟାନେଲ। ଆଉ ଯଶୋବନ୍ତ ଦାଦାର ତାଙ୍କ ନିଜର ଓନ୍ ଚ୍ୟାନେଲ, ତ ଆପଣମାନେ ଯେତେ ଜଲ୍ଦି ଯେତେ ବି ଅଛନ୍ତି ତାଙ୍କର ଫ୍ୟାନ୍ ଫଲୋଇଂ ମାନେ ସମସ୍ତେ ତାଙ୍କର ଚ୍ୟାନେଲକେ ଲାଇକ୍ କରୁନ୍, ସେୟାର କରୁନ୍, ଆଉ ସବସ୍କ୍ରାଇବ୍ କରିବାଟା ବିଲକୁଲ ବି ନା ଭୁଲବେ। ବହୁତ ବଢ଼ିଆ ହେଇଛେ, ବ୍ୟୁଟିଫୁଲି ପୁରା ବହୁତ ସୁନ୍ଦର କରି କରାହେଇଛେ ଗୀତକେ। ମୁଇଁ ନିଜେ ବି ଗାଇକରି ବହୁତ ବଢ଼ିଆ ଫିଲ୍ କରୁଛେ। ଆକ୍ଚୁଆଲି ବହୁତ ବଢ଼ିଆ କମ୍ପୋଜ୍ କରାହେଇଛେ ଯଶୋବନ୍ତ ସାଗର, ହି ସେ ଦାଦା ହି ନିଜେ ହିଁ କମ୍ପୋଜ୍ କରିଛନ୍। ଗୀତଟା ବହୁତ ବଢ଼ିଆ ହେଇଛେ, ଧନ୍ୟବାଦ।
सुखे बीती तू ही गजल गजल प्रेम साहेगी केते बोलते आउरी मोर बाउरी सपने आसी आखे बसी झुमरा चुरेने सी चमकी करी उठी गले खाके उभी जैसी तोर ठानो दूरिया सुना रे सुन सुन।